ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର। ଅନ୍ତର୍ଜାତୀୟ ମହିଳା ଦିବସ ଲାଗି ଆଇବା କାଲି ନୂଆଦିଲ୍ଲୀ ନ ହେବାକେ ଥିବା ଖାସ କାର୍ଯ୍ୟକ୍ରମ ଥି ଯୋଗ ଦେବେ ରାଷ୍ଟ୍ରପତି। ରାଜ୍ୟର 1,02,00,000 ନୁ ଅଧିକା ସୁଭଦ୍ରା ହିତାଧିକାରୀଙ୍କୁ ଆଇବା କାଲି 4 ନମ୍ବର କିସ୍ତି ସାହସ ଦେବେ ମୁଖ୍ୟମନ୍ତ୍ରୀ। ରାଇଜେ ଆଇବା ମେ 1 ତାରିଖ ନୁ 20 ଜିଲ୍ଲାର ମୂଲ ହେବା ରବି ଧାନଘିନା ପ୍ରକ୍ରିୟା। ଆଉ ପଶ୍ଚିମା ଘୂର୍ଣ୍ଣିବଲୟର ପ୍ରଭାବ ଥି ଆଇବା ସୋମବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷାର ସମ୍ଭାବନା। ଏଥର ପୂରା ଖବର। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇବାକାଲ ନୂଆଦିଲ୍ଲୀର ମାନେକ୍ସା କେନ୍ଦ୍ରଠାରେ କେନ୍ଦ୍ର ସରକାରଙ୍କ ତରଫରୁ ଗୋଟିଏ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମ ଥି ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ମହିଳାମାନଙ୍କର ନେତୃତ୍ୱ ଥି ବିକାଶକେ ନେଇକରି ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା। ଉଦ୍ଘାଟନୀ ସମାରୋହ ଥି 2 ଆଲୋଚନାଚକ୍ର ହେବା। ପହିଲା ଖେପ୍ ଶ୍ରମ ସଂହିତା ମହିଳା ସଶକ୍ତିକରଣ ବୃଦ୍ଧି ଉପରେ ହେବା। ଆଉ 2 ନମ୍ବର ଖେପେ ଉଦ୍ୟୋଗୀ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କର ବାବଦେ ଆଲୋଚନା କରାଯିବା। ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ମହିଳା ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର, ସଶସ୍ତ୍ର ବାହିନୀ ପୁଲିସ୍, ଗଣମାଧ୍ୟମ, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ଆଉ ଅଲଗା କ୍ଷେତ୍ରର ପ୍ରତିନିଧିମାନଙ୍କ ସହିତ 150 ଅଧିକା ମନ୍ତ୍ରଣାଳୟ, ବିଭାଗ ଆଉ ସଂଗଠନ ସହିତ ଯୋଡ଼ି ହୋଇଥିବା 1,000 ଅଧିକା ମହିଳା ଯୋଗଦେବେ। ରାଇଜେ ମହିଳା ହିତାଧିକାରୀମାନଙ୍କୁ ଆଇବାକାଲ ସୁଭଦ୍ରା ଯୋଜନାର 4 ନମ୍ବର କିସ୍ତି ଦିଆଯିବା। ପୁରୀ ତାଲବଣିଆ ପଡ଼ିଆଠାରେ ସୁଭଦ୍ରା ହିତାଧିକାରୀମାନଙ୍କୁ ନେଇକରି ଗୋଟିଏ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯିବା। କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇ କ୍ଷେପେ 1,02,00,000 ନୁ ଅଧିକା ମହିଳାଙ୍କୁ 5,000 ଲେଖା ଆର୍ଥିକ ସାହସ ଦିଆଯିବା ବୋଲି ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ସୂଚନା ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ରାଜ୍ୟ ସରକାର ଆଇବାକାଲିର କିସ୍ତି ବାବଦ 5,000 କୋଟି ଖର୍ଚ୍ଚ କରିବେ। ଏ ବଛର 2,13,000 ନୂଆ ମହିଳା ହିତାଧିକାରୀ ଯୋଜନାଟି ସାମିଲ ହୋଇଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍।
ପାଖାପାଖି 5,000 କୋଟିରୁ ଉର୍ଦ୍ଧ ଟଙ୍କା କାଲି ମହିଳାଙ୍କ ଖାତାକୁ ଯିବ। ଯେତେବେଳେ ଏପ୍ରିଲରେ ଯାହାଙ୍କୁ 21 ହେବ ସିଏ ସୁଭଦ୍ରାରେ ଏଣ୍ଟ୍ରି ହେବେ, ଯାହାଙ୍କୁ 60 ହେବ ସିଏ ସୁଭଦ୍ରା ଲିଷ୍ଟ ବା ହିତାଧିକାରୀ ତାଲିକାରୁ ପେନ୍ସନ୍ ତାଲିକାକୁ ପଳେଇବେ। ସୁଭଦ୍ରାର ତାଲିକା କଣ୍ଟିନ୍ୟୁଅସ୍ଲି ଚେଞ୍ଜ ହେବ। ଏଇଟା ଆମର ହେଉଛି ଚତୁର୍ଥ କିସ୍ତି, ଆଉ ଯୋଉ 21 ବର୍ଷିଆ ପାଇବାର ଇଏ ହେଲା ଦ୍ୱିତୀୟ କିସ୍ତି।
ମହିଳା ଚାଷୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ସରକାର ସବୁବେଳେ ଚେଷ୍ଟା କରୁଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ମହିଳା ଦିବସ ଆଘନୁ ଆଇଯାଇଥିବା କୃଷିକ୍ଷେତ୍ରଥି ମହିଳା ଓଡ଼ିଶା ମାଟିର ଲୋକାଇ ପ୍ରତିଭା ଶୀର୍ଷକ ଆଲୋଚନାଚକ୍ରଥି ଯୋଗ ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍, ରାଜ୍ୟ ସରକାର ମହିଳା ଚାଷୀମାନଙ୍କୁ ଦରକାରୀ ତାଲିମ ଆଉ ବଜାର ସୁବିଧା ଦେଇଆସିଛନ୍। ଏ ଅବସରରେ ପ୍ରେରଣାଦାୟୀ ମହିଳା ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାରା ଦେଶରେ ଆଜି 8 ନମ୍ବର ଜନଔଷଧୀ ଦିବସ ପାଳନ କରାଯାଉଛି। ଗୁଣାତ୍ମକ ଜେନେରିକ୍ ଔଷଧ ଦେବାର ଲାଗି କାର୍ଯ୍ୟକାରୀ କରାଯାଇଥିବା ଏହି ଯୋଜନା ବାବଦେ ଅୟତ୍କା ସଚେତନତା ସୃଷ୍ଟି କରବାର୍କେ ଫି ବଛର ମାର୍ଚ୍ଚ ମାସର 7 ତାରିଖରେ ଜନଔଷଧୀ ଦିବସ ଭାବେ ପାଳନ କରାଯାଏସି। ଦେଶର ସାଧାରଣ ଲୋକଙ୍କୁ ଗୁଣବତ୍ତାପୂର୍ଣ୍ଣ ଔଷଧକେ ଶସ୍ତାଥି ଯୋଗାଇ ଦେବାର ଲକ୍ଷ୍ୟ ନେଇକରି ଫି ବଛର ଆଜିର ଦିନେ ଜନଔଷଧୀ ଦିବସ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କର ରସାୟନ ଆଉ ସାର ମନ୍ତ୍ରଣାଳୟ ଅଧୀନଥି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ଜରିଏ ଭିନ୍ ଭିନ୍ ଜାଗାନ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରମାନଙ୍କେ ଅଲଗା ଅଲଗା ରୋଗ ଲାଗି ଉଷୋ ଶସ୍ତାଥି ମିଳିପାରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଅବସରରେ ଶୁଭେଚ୍ଛା ଜନାଇକରି କହିଛନ୍, ଭାରତୀୟ ଜନଔଷଧୀ ପରିଯୋଜନା ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଇଛି। ବହୁତଟେ ପରିବାର ଏଥିଲାଗି ସୁଫଲ ପାଇବାର ସହିତ ସେମାନଙ୍କର ସ୍ୱାସ୍ଥ୍ୟସେବା ବାବଦ ଖର୍ଚ୍ଚା ବିଲ୍ କମିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ଗରିବ ଆଉ ମଧ୍ୟବିତ୍ତ ପରିବାର ଲାଗି ସଙ୍କଟର ସାଥୀ ହୋଇଛି। ରାଜ୍ୟର 800 ଅୟତ୍କା ଜନଔଷଧୀ କେନ୍ଦ୍ର ଜରିଏ ଫି ନାଗରିକଙ୍କ ପାଖେ ଶସ୍ତା ଆଉ ଗୁଣାତ୍ମକ ଜେନେରିକ୍ ଉଷ କମ୍ ଦାମ୍ଥି ମିଳିପାରୁଛି। ରାଇଜେ ତେଲର ଅଭାବ ନାଇଁନ, ଦରକାର ପରିମାଣର ପେଟ୍ରୋଲ ଆଉ ଡିଜେଲ ମହଜୁଦ ଅଛେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ମଧ୍ୟପ୍ରାଚ୍ୟନ ଚାଲିଥିବା ଯୁଦ୍ଧକୁ ନେଇକରି ତେଲ ସଙ୍କଟ ଦେଖାଯାଉଛି ବୋଲି ଗୁଜବ ପ୍ରଚାର ହେଉଛି। ଏଇଟା ବିଭ୍ରାନ୍ତିକର ତଥ୍ୟ ଆଏ, ଏଥି ବିଶ୍ୱାସ ନାଇଁ କରବାର୍କେ ରାଜ୍ୟବାସୀଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍। ସେ ଆହୁରି କହିଛନ୍, ରାଇଜେ କଳାବଜାରୀ ଉପରେ ଭିଲ୍ ନଜର ରଖାଯାଇଛି, ଆଉ ଦରକାର ପଡ଼ିଲେ ଉଚିତ କାର୍ଯ୍ୟାନୁଷ୍ଠାନ ଭିଲ୍ ନିଆଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଆଇବା ମେ ମାସ 1 ତାରିଖ ନୁ ରବି ଧାନ ଘିନା ମୂଲ ହେବା। ରାଜ୍ୟ ସରକାରଙ୍କର ଗୋଟିଏ ସଂସ୍ଥା ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡ୍, ପେକ୍ସ, ଲେମ୍ସ, ପାଣି ପଞ୍ଚାୟତ ଜରିଏ ଚାଷୀମାନଙ୍କର ଅତିରିକ୍ତ ଧାନ ଘିନାଯିବା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି କ୍ୱିଣ୍ଟାଲ୍ ପିଛା 2369 ଟଙ୍କା ଦିଆଯିବା। ଏମ୍ଏସ୍ପି ଛଡ଼ା କୃଷି ଆଉ କୃଷକ ସଶକ୍ତିକରଣ ବିଭାଗର କୃଷକ ସମୃଦ୍ଧି ଯୋଜନା ଅଧୀନରେ ଇନ୍ପୁଟ୍ ସହାୟତା କ୍ୱିଣ୍ଟାଲ୍ ପିଛା 731 ଟଙ୍କା ଦିଆଯିବା। ଚଳିତ ବର୍ଷର 20 ଜିଲ୍ଲାନ ଧାନ ଘିଣିବାରକେ ସ୍ଥିର କରାଇଛି। ସରକାରଙ୍କୁ ଅଗଲିଲା ଧାନ ଯୋଗାଇଦେବାରକେ ଇଚ୍ଛୁକ ଚାଷୀମାନଙ୍କୁ ପାସର ଅଧିକୃତ ପେକ୍ସ ଲେମ୍ସ ଆଉ ପାଣି ପଞ୍ଚାୟତନ ନିଜ ନାଁ ପଞ୍ଜିକରଣ କରବାରକେ ପଡ଼ବା। ଧାନ ଘିଣା ପ୍ରକ୍ରିୟା ଆଇବା ଜୁନ୍ ମାସର 30 ତାରିଖ ତକ ଚାଲବା। ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀ ମୂଲ ହୋଇଥିବା ଏଚ୍ପିଭି ଟିକାକରଣ ଅଭିଯାନଟି ଆଜି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟନ ଜିଲ୍ଲାସ୍ତରୀୟ ଟିକାକରଣ ଅଭିଯାନ ମୂଲ ହୋଇଛି। ଏହି ଅଭିଯାନକେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଶୁଭାରମ୍ଭ କରିଛନ୍। ଜିଲ୍ଲାର 14-15 ବର୍ଷର କିଶୋରୀମାନଙ୍କୁ ଏଚ୍ପିଭିର ସୁରକ୍ଷା କବଚ ଦିଆଯାଉଛି। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ ମୁଖ୍ୟମନ୍ତ୍ରୀଙ୍କର ମାର୍ଗଦର୍ଶନଥି ରାଇଜେ ଏହି ଅଭିଯାନକେ ଆହୁରି ବ୍ୟାପକ କରବାର ଲାଗି ପଦକ୍ଷେପ ନିଆଯାଉଛି। ଏଥି ରାଜ୍ୟର ପାଖାପାଖି 3,36,000 କିଶୋରୀ ଉପକୃତ ହେବେ। ଏହି ଅଭିଯାନକେ ସଫଲ କରବାର ସହିତ କ୍ୟାନ୍ସର ମୁକ୍ତ ଭାରତ ଗଠନ ଲାଗି ନିଜର ଯୋଗଦାନ ଦେବାରକେ ସ୍ୱାସ୍ଥ୍ୟମନ୍ତ୍ରୀ ସମକୁ ଆହ୍ୱାନ ଦେଇଛନ୍। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଭିନ୍ ଭିନ୍ ବିଭାଗର ରାଜସ୍ୱ ସଂଗ୍ରହର ପ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଷ୍ଟାମ୍ପ ଶୁଳ୍କ ଆଉ ପଞ୍ଜୀକରଣ ଶୁଳ୍କ ମିଶିକରି ଫେବୃୟାରୀ ମାସ ତକ ମୋଟ 8,65,00,000 ଅଧିକ ଟଙ୍କା ଆଦାୟ ହୋଇଛି, ଯେନ୍ଟା ବାର୍ଷିକ ଲକ୍ଷ୍ୟର 115% ଆଏ। ସେନ୍ତା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫ ଏହି ସମୟଥି 13,88,00,000 ଅଧିକା ଟଙ୍କା ଠୁଲ ହୋଇଥିବା ବେଳେ ଅବକାରୀ ବିଭାଗ ଆଡ଼ୁ 17,49,00,000 ଟଙ୍କାନୁ ଅଧିକା ଆଉ ମାଇନିଂ ବିଭାଗ ତରଫ 1,86,00,000 ଟଙ୍କା ରାଜସ୍ୱ ଠୁଲ ହୋଇଛି ବୋଲି ବୈଠକରୁ ଜଣାପଡ଼ିଛି। ବୌଦ୍ଧ ଚନ୍ଦ୍ରଚୂଡ଼ ମହାନଦୀ ଆଲତିଘାଟନ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ହୋଇଯାଇଛି। ଆୟୋଜିତ ଶକ୍ତି ସ୍ୱରୂପିଣୀ କାର୍ଯ୍ୟକ୍ରମଟି ଖାସ୍ ଯୋଗ ଆଉ ଧ୍ୟାନ ଶିବିର, ବ୍ୟାୟାମ, ଆସନ, ପ୍ରାଣାୟମ ତାଲିମ ଦିଆଯାଇଥିଲା। ଏତାର ସହିତ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଭିଲ୍ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପଜିଲ୍ଲାପାଳ ବିନୟ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ କଚେରିପଡ଼ିଆଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଉଦ୍ଘାଟନ କରିଛନ୍। ଏହି ଅବସରରେ ଅତିଥିମାନେ ମେଳାଠି ଖୋଲିଥିବା ଭିନ୍ ଭିନ୍ ପ୍ରଦର୍ଶନୀ ଷ୍ଟଲ୍ ବୁଲି ଦେଖିଥିଲେ। ଜିଲ୍ଲା ଆଉ ଜିଲ୍ଲା ବାହାରୁ ଆସିଥିବା କଳାକାରମାନେ ଭିନ୍ ଭିନ୍ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେବଗଡ଼ ଇଣ୍ଡୋର ଷ୍ଟାଡିୟମ୍ଠାରେ 2 ଦିନର ବିଷୟବସ୍ତୁ ସଶକ୍ତ ନାରୀ ସଶକ୍ତ ରାଷ୍ଟ୍ର କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ମହିଳାମାନେ ନିଜର ଆତ୍ମରକ୍ଷା କେନ୍ତାକରି କରିପାରିବେ ସେ ବାବଦେ ଆଜି ପ୍ରଶିକ୍ଷଣ ଦିଆଯାଇଥିଲା। ସମ୍ଭାବ୍ୟ ଖରା ପ୍ରଭାବକୁ ନଜରଥି ରଖିକରି ତା'ର ମୁକାବିଲା ଲାଗି ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଗ୍ରୀଷ୍ମ ପ୍ରଭାବ ମୁକାବିଲା ଲାଗି ପ୍ରଶାସନିକ ସ୍ତରନ ସଭେ ସଜାଗ ରହିବା ସହିତ ଅଂଶୁଘାତ ମୃତ୍ୟୁହାର କମାବାର ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାନୁ ଜାତୀୟ ରଗ୍ବି ପହିଲା ଡିଭିଜନ ଟୁର୍ଣ୍ଣାମେଣ୍ଟ ମୁଲ ହୋଇଛି। ଆଜି ପୁରୁଷ ପ୍ରି କ୍ୱାର୍ଟର ଫାଇନାଲ୍ଟି ଉପରବେଳାର 3:30 ବଜେନୁ ରାତିର 8 ବଜେ ତକ ଟିମ୍ ଏ 4 ଦଲ ଆଉ ଟିମ୍ ବି ର 4 ଦଲ ଭିତରେ ମ୍ୟାଚ୍ ଚାଲୁଛି। ଭାରତୀୟ ରଗ୍ବି ଫୁଟବଲ ସଂଘ, ଓଡ଼ିଶା ରାଜ୍ୟ କ୍ରୀଡ଼ା ଆଉ ଯୁବ ସେବା ବିଭାଗ ଆଉ ଓଡ଼ିଶା ରଗ୍ବି ଫୁଟବଲ ୟୁନିୟନର ମିଳିତ ସହଯୋଗଟି ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆଇବା 13 ତାରିଖ ତକ ଚାଲବା। ଫି ଦଲଥି 15 ଲେଖା ଖେଳାଳି ରହିଛନ୍। ପୁରୁଷ ବର୍ଗଥି 10 ଆଉ ମହିଳା ବର୍ଗଥି 6 ଦଲ ଭାଗ ନେଇଛନ୍। ପଶ୍ଚିମା ଘୂର୍ଣ୍ଣିବଲୟର ପ୍ରଭାବଥି ବଙ୍ଗୋପସାଗର ଆଡ଼ୁ ଆସୁଥିବା ଜଳୀୟ ବାଷ୍ପ ଥିବା ପବନର ପ୍ରଭାବଥି ରାଜ୍ୟ ବର୍ଷା ଲାଗି ପାଗ ଅନୁକୂଳ ରହିଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇଷ୍ଠାନୁ ଆଇବା 3 ତକ ବିଜୁଳି ମାରବାର ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଆଇବା 24 ଲାଗି 23 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାମାନଙ୍କେ ବିଜୁଳି ଘଡ଼ଘଡ଼ି ସହିତ 30-40 କିଲୋମିଟର ବେଗଥି ପବନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍।
ନର୍ଥ ଓଡ଼ିଶାରେ କିଛି କିଛି ଜିଲ୍ଲା ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାରେ କାମ୍ଭା ସ୍ଥାନରେ ବର୍ଷା ହୋଇଥାଏ। ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି।
ଶେଷ ମୁଖ୍ୟ ଖବର ଫେରଘାଏ। ଅନ୍ତର୍ଜାତୀୟ ମହିଳା ଦିବସ ଲାଗି ଆଇବାକାଲି ନୂଆଦିଲ୍ଲୀ ନ ହେବାର ଥିବା ଖାସ୍ କାର୍ଯ୍ୟକ୍ରମଟି ଯୋଗ ଦେବେ ରାଷ୍ଟ୍ରପତି। ରାଜ୍ୟର 1,02,00,000 ଅଧିକ ସୁଭଦ୍ରା ହିତାଧିକାରୀଙ୍କୁ ଆଇବାକାଲି 4 କିସ୍ତି ସାହସ ଦେବେ ମୁଖ୍ୟମନ୍ତ୍ରୀ। ରାଇଜେ ଆଇବା ମେ 1 ତାରିଖ୍ 20 ଜିଲ୍ଲାର ମୂଲ ହେବା ରବି ଧାନ ଘିଣା ପ୍ରକ୍ରିୟା ଆଉ ପଶ୍ଚିମା ଘୂର୍ଣ୍ଣିବଲୟର ପ୍ରଭାବତି ଆଇବା ସୋମବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।